ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ଆଦିବାସୀମାନେ ପ୍ରାକୃତିକ ଜୀବନଶୈଳୀ ଦ୍ୱାରା ପରିଚାଳିତ ଜ୍ଞାନର ଭଣ୍ଡାର, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଶ୍ୱ ବ୍ୟାଙ୍କ ବିକାଶର ପରିସୀମା ଆହୁରି ବ୍ୟାପକ କରିବା ଲାଗି ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ. ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାଂଲାଦେଶ ବର୍ଡର ଗାର୍ଡ ମଧ୍ୟରେ ହେବାକୁ ଥିବା 55ତମ ମହାନିର୍ଦ୍ଦେଶକ ସ୍ତରୀୟ କଥାବାର୍ତ୍ତା ସ୍ଥଗିତ. ଇରାନ୍ର ଅନେକଗୁଡ଼ିଏ ସେନା ଆଡ଼ା ଉପରେ ଇସ୍ରାଏଲ୍ର ଆକ୍ରମଣ ଏବଂ ପୁଣେରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ପ୍ରଥମ ଇନିଂସରେ ବ୍ୟାଟିଂ ଶେଷ କଲା ନ୍ୟୁଜିଲାଣ୍ଡ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦିବାସୀମାନେ ପ୍ରାକୃତିକ ଜୀବନଶୈଳୀ ଦ୍ୱାରା ପରିଚାଳିତ ଜ୍ଞାନର ଭଣ୍ଡାର ଅଟନ୍ତି. ଆଇଆଇଟି ଭିଲାଇର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ଲୋକଙ୍କ ଜୀବନଶୈଳୀରୁ ଶିକ୍ଷା କରି ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇପାରିବ. ସେ କହିଛନ୍ତି, ଦେଶର ସମ୍ପୂର୍ଣ୍ଣ ବିକାଶ ସେତିକିବେଳେ ସମ୍ଭବ ହୋଇପାରିବ ଯେତେବେଳେ ଆଦିବାସୀ ଲୋକମାନେ ବିକାଶ ପ୍ରକ୍ରିୟାରେ ସହଭାଗୀ ହୋଇପାରିବେ. ରାଷ୍ଟ୍ରପତି କହିଛନ୍ତି, ଛତିଶଗଡ଼ରେ ଆଦିବାସୀ ପରମ୍ପରା ଏବଂ ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ. ସମାରୋହ କାଳରେ ରାଷ୍ଟ୍ରପତି 7 ଜଣ ଛାତ୍ରଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି. ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ରାମେନ୍ ଡେକା ଏବଂ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଉପସ୍ଥିତ ଥିଲେ. ଆଜି ରାଷ୍ଟ୍ରପତି ରାୟପୁରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ଆୟୁଷ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱ ବ୍ୟାଙ୍କ ଗ୍ଲୋବାଲ୍ ସାଉଥ୍ର ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକୁ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ସମାବେଶୀ ଶକ୍ତି କ୍ଷେତ୍ରରେ ବ୍ୟବହାର କରି ଦ୍ୱିପକ୍ଷୀୟ ଆଦାନ ପ୍ରଦାନ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି. ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବା ଅବସରରେ ଅର୍ଥମନ୍ତ୍ରୀ ସୀତାରମଣ ଏହା କହିଛନ୍ତି. ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଶ୍ୱ ବ୍ୟାଙ୍କ ସମୂହ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ମଧ୍ୟମ ଆୟକାରୀ ଦେଶକୁ ଅଧିକ ଋଣ ନେବା ପାଇଁ ପ୍ରୋତ୍ସାହିତ କରିବା ସହ ବିକାଶର ପରିସୀମା ଆହୁରି ବ୍ୟାପକ କରିବା ଲାଗି ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି. ଶ୍ରୀମତୀ ସୀତାରମଣ ଭାରତର ଦୃଷ୍ଟିକୋଣକୁ ଗୁରୁତ୍ୱର ସହ ଉପସ୍ଥାପନ କରି କହିଛନ୍ତି, ବିଶ୍ୱସ୍ତରୀୟ ଶାସନ ସୂଚକାଙ୍କକୁ ନେଇ ବିଶ୍ୱ ବ୍ୟାଙ୍କ ତଥ୍ୟାଧାରିତ ବ୍ୟବସ୍ଥା କରିବା ଉଚିତ. ଶ୍ରୀମତୀ ସୀତାରମଣ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗ ଦେଇଥିଲେ. ସେ କହିଥିଲେ, 2024ରେ ବିଶ୍ୱସ୍ତରୀୟ ଅର୍ଥବ୍ୟବସ୍ଥାରେ ସହଜତା ଦେଖାଦେଇଛି ଏବଂ ଅନେକଗୁଡ଼ିଏ ପ୍ରମୁଖ ଅର୍ଥନୀତି ସେମାନଙ୍କ ଲକ୍ଷ୍ୟ ପୂରଣ କରିପାରିଛନ୍ତି. ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାଂଲାଦେଶର ବର୍ଡର ଗାର୍ଡ ମଧ୍ୟରେ ହେବାକୁ ଥିବା 55ତମ ମହାନିର୍ଦ୍ଦେଶକ ସ୍ତରୀୟ କଥାବାର୍ତ୍ତାକୁ ସ୍ଥଗିତ ରଖାଯାଇଛି. ଆସନ୍ତା ମାସ 18ରୁ 22 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି ଆଲୋଚନା ହେବାର ଥିଲା. ବାଂଲାଦେଶ ବର୍ଡର ଗାର୍ଡର ଜଣେ ପ୍ରବକ୍ତା କହିଛନ୍ତି, ସେଠାକାର ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଅଧିକାରୀ ମୁତୟନ ଅଛନ୍ତି, ତେଣୁ ଆସନ୍ତା ମାସରେ ହେବାକୁ ଥିବା ଆଲୋଚନାରେ ଭାଗ ନେବା ସେମାନଙ୍କ ପାଇଁ ସମ୍ଭବ ହେବ ନାହିଁ। ଏହାକୁ ଆଉ ଏକ ମାସ ଘୁଞ୍ଚାଇବା ଲାଗି ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଉଭୟ ଦେଶର ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ ସ୍ତରୀୟ କଥାବାର୍ତ୍ତା ବର୍ଷକୁ 2 ଥର ଅନୁଷ୍ଠିତ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 115ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ। ରାତି 8ଟାରେ ଏହି ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ମାଜିଷ୍ଟ୍ରେଟ୍ମାନଙ୍କୁ ଅଣମାନ୍ୟତାପ୍ରାପ୍ତ ହେଲମେଟ୍ ନିର୍ମାତା ଏବଂ ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ବ୍ୟବହାର କରୁଥିବା ହେଲମେଟ୍ ନିର୍ମାଣ ଓ ବିକ୍ରୟ କ୍ଷେତ୍ରରେ ଏହି ପଦକ୍ଷେପ ନେବା ପାଇଁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦୁଇଚକିଆ ବାହନ ଚାଳକମାନେ ବ୍ୟବହାର କରୁଥିବା ହେଲମେଟ୍ଗୁଡ଼ିକ ଉପଭୋକ୍ତା ମନ୍ତ୍ରଣାଳୟର ମାନଦଣ୍ଡ ପୂରଣ କରୁନଥିବା ଜଣାପଡ଼ିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗୀୟ ସଚିବ ନିଧି ଖରେ କହିଛନ୍ତି, ବଜାରରୁ ନିମ୍ନମାନର ହେଲମେଟ୍ ହଟାଇବା ଏବଂ ଉପଭୋକ୍ତାମାନଙ୍କୁ ବିଆଇଏସ୍ ପ୍ରମାଣିତ ଉତ୍ପାଦ ବ୍ୟବହାର ଲାଗି ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଦେଶର ନାଗରିକଙ୍କ ସୁରକ୍ଷା ଲାଗି ସମସ୍ତେ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ବିଭାଗୀୟ ସଚିବ ଆହ୍ୱାନ ଦେଇଛନ୍ତି। ପଶ୍ଚିମ ଏସିଆରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସକାଳେ ଇସ୍ରାଏଲ୍ ଇରାନ୍ର ଅନେକଗୁଡ଼ିଏ ସେନା ଆଡ୍ଡା ଉପରେ ଆକ୍ରମଣ କରିଛି, ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ୍ର ସୁରକ୍ଷା ବଳ ଏହି ବିଷୟ ସ୍ପଷ୍ଟ କରି କହିଛନ୍ତି, ଚଳିତ ମାସ 1 ତାରିଖରେ ଇରାନ୍ ଇସ୍ରାଏଲ୍ ଉପରେ କରିଥିବା ଆକ୍ରମଣର ଆଜି ଜବାବ ଦିଆଯାଇଛି। ଆଜିର ଆକ୍ରମଣରେ ଇସ୍ରାଏଲ୍ର 100ରୁ ଅଧିକ ଲଢୁଆ ଜେଟ୍ ବିମାନ ତେହେରାନ୍, ଇଲମ୍ ଏବଂ କୁଜେସ୍ତାନରେ ଥିବା ସେନା ବେସ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ତେହେରାନ ଏବଂ କରାଜରେ ଥିବା ଶକ୍ତିକେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆଜି ଭୋର 5:30ରେ ଏହି ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ଇରାନ୍ର ଅଧିକାରୀମାନେ ଆକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି, ତେବେ ଏଥିରେ ଅଧିକ କ୍ଷୟକ୍ଷତି ହୋଇନଥିବା କୁହାଯାଇଛି। ଆଜି ସକାଳର ଆକ୍ରମଣକୁ ଦୃଷ୍ଟିରେ ରଖି ଇରାନ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଇସ୍ରାଏଲ୍ ସୀମା ମଧ୍ୟ ଦେଇ ତା'ର ବିମାନଗୁଡ଼ିକର ଉଡ଼ାଣ ବାତିଲ କରିଛି। କଂଗ୍ରେସ ଏବଂ ଉଦ୍ଧବ ବାଲାସାହେବ ଠାକରେଙ୍କ ଶିବସେନା ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କଂଗ୍ରେସ 23 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଶିବସେନା 15 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ବସନ୍ତ ପୁର୍କେଙ୍କୁ ରାଲେଗାଓଁ ଆସନରୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଅନୁଜ କେଦାରଙ୍କୁ ସାବନେର, ଦିଲ୍ଲୀ ବଂଶୋଲଙ୍କୁ ଅର୍ଜୁନୀ ମୋରଗାଓଁ, କୈଳାସ ଗୋରନ୍ତ୍ୟାଲଙ୍କୁ ଜଲନା ଏବଂ ଗଣେଶ ଯାଦବଙ୍କୁ ଶିବ କୋଠିୱାଡ ଆସନରୁ ପ୍ରାର୍ଥୀ କରାଯାଇଛି। ଶିବସେନା ପକ୍ଷରୁ ଅନିଲ ଗୋଟେଙ୍କୁ ଧୁଲେରୁ ପ୍ରାର୍ଥୀ କରାଯାଇଥିବାବେଳେ ହିଙ୍ଗୋଲିରୁ ରୂପାଲୀ ପାଟିଲ, ସିବ୍ଲିରୁ ଅଜୟ ଚୌଧୁରୀ ଏବଂ ବାଇକୁଲାରୁ ମନୋଜ ଜମସୁଦକରଙ୍କୁ ପ୍ରାର୍ଥୀ କରାଯାଇଛି। ମହାରାଷ୍ଟ୍ର ନିର୍ବାଚନ ଲାଗି ଆସନ୍ତା 29 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ 20 ନଭେମ୍ବର ମତଦାନ ଓ 23 ତାରିଖରେ ମତଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ନୃତ୍ୟାଙ୍ଗନା ଏବଂ ସାଂସ୍କୃତିକ ବ୍ୟକ୍ତିତ୍ୱ କନକ ରାଜୁଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ଗୁଷାଡ଼ି ନୃତ୍ୟକଳାର ସଂରକ୍ଷଣ ଦିଗରେ ତାଙ୍କ ଯୋଗଦାନକୁ ଶ୍ରୀ ମୋଦି ପ୍ରଶଂସା କରିବା ସହ ଭବିଷ୍ୟତ ପିଢ଼ିକୁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ସେହିପରି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରୋହିଣୀ ଗଡ଼ବୋଲେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ନବସୃଜନତା ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ଲାଗି ପ୍ରଶଂସା କରିବା ସହିତ ଏହା ଆଗାମୀ ପିଢ଼ିକୁ ପ୍ରେରଣା ଓ ମାର୍ଗଦର୍ଶନ କରିବ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୋଟ 1609 ମନୋନୟନପତ୍ର ଦାଖଲ ହୋଇଛି। ଗତକାଲି ଏହି ପର୍ଯ୍ୟାୟ ଲାଗି ମନୋନୟନପତ୍ର ଦାଖଲର ଶେଷ ଦିବସ ଥିଲା। ଆସନ୍ତା 28 ତାରିଖ ଦିନ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ 30 ତାରିଖ ହେଉଛି ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିବସ। ବରକଠା ବିଧାନସଭା ଆସନ ଲାଗି ସର୍ବାଧିକ 70 ମନୋନୟନପତ୍ର ଦାଖଲ କରାଯାଇଛି। ଆସନ୍ତା ମାସ 13 ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ 43 ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। 2 ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ 20 ନଭେମ୍ବର ଦିନ ବାକି ଆସନ ଲାଗି ମତଦାନ କରାଯିବ। ଇତିମଧ୍ୟରେ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗତକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଇ 51 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନଗଦ ଅର୍ଥ ସହିତ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। କେରଳର ୱାୟନାଡ ସଂସଦୀୟ ଆସନ ସମେତ ବିଭିନ୍ନ ରାଜ୍ୟର 47 ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଗତକାଲି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର 9 ବିଧାନସଭା ଆସନ, ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାର ଓ ପଞ୍ଜାବର 4 ଲେଖାଏଁ, କର୍ଣ୍ଣାଟକର 3, କେରଳ, ମଧ୍ୟପ୍ରଦେଶ ଓ ସିକ୍କିମର 2 ଲେଖାଏଁ ଏବଂ ଛତିଶଗଡ଼, ଗୁଜରାଟ ଓ ମେଘାଳୟ ବିଧାନସଭାର 1 ଲେଖାଏଁ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ତା'ର ଦ୍ୱିତୀୟ ଇନିଂସରେ ସମ୍ବାଦ ପ୍ରସ୍ତୁତ ହେଲାବେଳକୁ 5 ବିନିମୟରେ 162 କରିଛି। ୱାଶିଂଟନ୍ ସୁନ୍ଦର ଏବଂ ସର୍ଫରାଜ ଖାନ୍ ବ୍ୟାଟିଂ କରୁଛନ୍ତି। ନ୍ୟୁଜିଲାଣ୍ଡ ତା'ର ଦ୍ୱିତୀୟ ଇନିଂସରେ 255 ରନ୍ ସଂଗ୍ରହ କରିଛି। ଏହି ଟେଷ୍ଟ ମ୍ୟାଚ୍କୁ ଜିତିବାକୁ ଦ୍ୱିତୀୟ ଇନିଂସରେ ଭାରତକୁ 369 ରନ୍ ସଂଗ୍ରହ କରିବାକୁ ପଡ଼ିବ। ଭାରତକୁ ଏବେ ଆହୁରି 197 ରନ୍ ସଂଗ୍ରହ କରିବାକୁ ହେବ। ଭାରତ ହାତରେ 5 ୱିକେଟ୍ ରହିଛି। ଚୂଡ଼ାନ୍ତ ସ୍କୋର୍, ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ 269 ରନ୍, ଭାରତ ପ୍ରଥମ ଇନିଂସ 156 ରନ୍, ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ 255 ରନ୍। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଦିବାସୀମାନେ ପ୍ରାକୃତିକ ଜୀବନଶୈଳୀ ଦ୍ୱାରା ପରିଚାଳିତ ଜ୍ଞାନର ଭଣ୍ଡାର, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଶ୍ୱବ୍ୟାଙ୍କ ବିକାଶର ପରିସୀମା ଆହୁରି ବ୍ୟାପକ କରିବା ଲାଗି ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମ୍ବାଦ ଶେଷ ହେଲା।